ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିହାର ଓ ପଶ୍ଚିମବଙ୍ଗରେ ଆସନ୍ତାକାଲି 18,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ମସ୍କୋରେ ଅନୁଷ୍ଠିତ ହେବ ଭାରତ ରୁଷ ବୈଦେଶିକ ମନ୍ତ୍ରୀ ବୈଠକ। ଦୀପାବଳି ଓ ଛଟ୍ ପର୍ବ ଅବସରରେ 12,000 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ସୂଚନା ଦେଲେ ରେଳମନ୍ତ୍ରୀ। ଗାଜା ସହରକୁ ଦଖଲ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଯୋଜନା କରିଥିବା ଇସ୍ରାଏଲ ସେନାର ଘୋଷଣା ଏବଂ 20 ବର୍ଷରୁ କମ୍ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ କୁସ୍ତି ଯୋଦ୍ଧା ତପସ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିହାର ଓ ପଶ୍ଚିମବଙ୍ଗ ଗସ୍ତ କରି ପ୍ରାୟ 18,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ପ୍ରଥମେ ବିହାର ଗସ୍ତ କରି 13,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ସହ 2 ଟ୍ରେନ୍କୁ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଗଙ୍ଗାନଦୀ ଉପରେ ଆଣ୍ଟା ସିମାରିଆ ସେତୁ ପ୍ରକଳ୍ପର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ବିଦ୍ୟୁତ୍ କ୍ଷେତ୍ରର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଶ୍ରୀ ମୋଦି 6,880 କୋଟି ଟଙ୍କା ମୂଲ୍ୟର ବକ୍ସର ତାପଜ ବିଦ୍ୟୁତ୍ କେନ୍ଦ୍ରର ଲୋକାର୍ପଣ କରିବେ। ପରେ ପ୍ରଧାନମନ୍ତ୍ରୀ କୋଲକାତା ଗସ୍ତ କରି ମେଟ୍ରୋ ରେଳ ପ୍ରକଳ୍ପ ଓ ସଡ଼କ ଭିତ୍ତିଭୂମିର ଲୋକାର୍ପଣ କରିବେ। 1,200 କୋଟି ଟଙ୍କାରୁ ଅଧିକ ମୂଲ୍ୟର 7.2 କିଲୋମିଟର ଲମ୍ବ 6 ଲେନ୍ ବିଶିଷ୍ଟ ଏଲିଭେଟେଡ୍ କୋନା ଏକ୍ସପ୍ରେସ୍ ୱେର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଓ ରୁଷ ମଧ୍ୟରେ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ମସ୍କୋରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସେଠାକାର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭଗୋଙ୍କ ସହ ଆଲୋଚନା କରିବେ। ଆଲୋଚନାରେ ଦ୍ୱିପାକ୍ଷିକ ପ୍ରସଙ୍ଗ ସମେତ ଆଞ୍ଚଳିକ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ। ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଆର୍ଥିକ ସ୍ଥିରତା, ପରିବହନ, କୃଷି ଏବଂ ବୈଜ୍ଞାନିକ ଭିତ୍ତିଭୂମି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଆଲୋଚନା ହେବ। ବିଶ୍ୱସ୍ତରରେ ଉଭୟ ନେତା ଏସିଆ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ବିକାଶ, ସୁରକ୍ଷା, ୟୁକ୍ରେନ୍ ସଂଘର୍ଷ, ଆଫଗାନିସ୍ତାନ ପରିସ୍ଥିତି ଏବଂ ଅନ୍ୟ କେତେକ ସମସ୍ୟା ଉପରେ ଆଲୋଚନା କରିବେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଦୀପାବଳି ଏବଂ ଛଟ୍ ପର୍ବ ଅବସରରେ 12,000 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଗତକାଲି ବିହାର ଏନ୍ଡିଏ ନେତାଙ୍କ ସହ ଆଲୋଚନା ପରେ ଏହି ଘୋଷଣା କରାଯାଇଛି। ସେ କହିଛନ୍ତି ସାଧାରଣ ବର୍ଗ ଯାତ୍ରୀଙ୍କ ସୁବିଧା ପାଇଁ ଦିଲ୍ଲୀ ଗୟା, ସହସ୍ରା ଅମୃତସର, ଛପ୍ରା ଦିଲ୍ଲୀ ଏବଂ ମୁଜାଫରପୁର ହାଇଦ୍ରାବାଦକୁ ସଂଯୋଗ କରିବା ପାଇଁ 4 ନୂତନ ଅମୃତ ଭାରତ ଟ୍ରେନ୍ ଆରମ୍ଭ କରାଯିବ। ଗତକାଲି ଦିଲ୍ଲୀରେ ବିହାର ଏନ୍ଡିଏ ନେତାମାନେ ଆଗାମୀ ଦୀପାବଳି ଓ ଛଟ୍ ପର୍ବ ପାଇଁ ରେଳ ବ୍ୟବସ୍ଥା ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଥିଲେ। ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି 13-26 ଅକ୍ଟୋବର ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନେ 17-21 ନଭେମ୍ବର ମଧ୍ୟରେ ଫେରୁଥିଲେ ସେମାନେ ରେଳଭଡ଼ାରେ 20% ରିହାତି ସହିତ ନିଶ୍ଚିତ ଟିକେଟ୍ ପାଇବେ।
जो दीपावली और छठ के आगामी दो बड़े त्योहार हैं, इसके लिए विशेष व्यवस्था की जाए ऐसी डिस्कशन में आया। और साथ ही साथ ये भी ध्यान रखा जाए कि किस तरह से हमारे यात्रियों को रिटर्न जर्नी में सुविधा हो। तो इस चर्चा के बाद में ये तय हुआ 12,000 स्पेशल ट्रेन्स चलाई जाएंगी, जिससे कि यात्रियों को इन दो बड़े पर्वों पर किसी भी प्रकार की असुविधा न हो।
भारतीय स्वतंत्र परिचय प्राधिकरण ଘରୋଇ ସାଟେଲାଇଟ୍ ଆଧାରିତ ଇଣ୍ଟରନେଟ୍ ସେବା ପ୍ରଦାନ କରି ଷ୍ଟାର୍ଲିଙ୍କ ସହିତ ସହଭାଗିତା କରିଛି, ଫଳରେ ଏହା ଆଧାର ଆଧାରିତ ଗ୍ରାହକ ଯାଞ୍ଚ ପାଇଁ ସହାୟକ ହେବ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଅନୁଯାୟୀ ଏହି ପ୍ରମାଣୀକରଣ ଦ୍ୱାରା ଭାରତର ଡିଜିଟାଲ୍ ଭିତ୍ତିଭୂମିର ନିର୍ଭରଯୋଗ୍ୟତା ପ୍ରଦର୍ଶନ ହୋଇପାରିବ। ଆଧାରର ସହଜତା ଏବଂ ସୁବିଧା ଯୋଗୁଁ ମୁଖ ପ୍ରମାଣୀକରଣ ପ୍ରକ୍ରିୟା ଆଧାର ଉପଭୋକ୍ତାଙ୍କୁ ସହଜ ଜୀବନଯାପନ ଲାଗି ମଞ୍ଚ ପ୍ରଦାନ କରିଛି ବୋଲି ମନ୍ତ୍ରଣାଳୟ କହିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓ ଚଳିତ ବର୍ଷ ଜୁନ୍ ମାସରେ ସର୍ବାଧିକ 21,99,000 ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରିଛି। 2018 ଏପ୍ରିଲ୍ଠାରୁ ଇପିଏଫ୍ଓରେ ନୂତନ ସଦସ୍ୟ ସାମିଲ ହେବା ତଥ୍ୟ ଟ୍ରାକିଂ ହେବା ପରଠାରୁ ଏହି ସଂଖ୍ୟା ସର୍ବାଧିକ ବୋଲି କୁହାଯାଇଛି। କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଜୁନ୍ ମାସରେ 10,62,000 ନୂତନ ସଦସ୍ୟ ପଞ୍ଜୀକୃତ ହୋଇଛନ୍ତି, ଯାହା ପୂର୍ବ ମାସ ଅର୍ଥାତ୍ ମେ ମାସ ତୁଳନାରେ 12.68% ବୃଦ୍ଧିକୁ ଦର୍ଶାଉଛି। 2024 ମସିହା ଜୁନ୍ ତୁଳନାରେ ଏଥିରେ 3.61% ବୃଦ୍ଧି ଘଟିଛି। ମନ୍ତ୍ରାଳୟ ସୂଚନା ଅନୁଯାୟୀ 18-25 ବର୍ଷ ବୟସ ବର୍ଗରେ ପ୍ରାୟ 6,39,000 ନୂତନ ସଦସ୍ୟ ଇପିଏଫ୍ଓରେ ଯୋଗ ଦେଇଥିବା ବେଳେ 3,00,000ରୁ ଅଧିକ ମହିଳା ପଞ୍ଜୀକରଣ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ। ଗାଜା ସହରକୁ ଦଖଲ ଓ ନିୟନ୍ତ୍ରଣ କରିବା ପାଇଁ ଏକ ଯୋଜନାବଦ୍ଧ ଆକ୍ରମଣର ପ୍ରଥମ ପଦକ୍ଷେପ ଆରମ୍ଭ କରିଥିବା ଇସ୍ରାଏଲ ସେନା ଘୋଷଣା କରିଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଏହି ଯୋଜନାକୁ ଅନୁମୋଦନ କରିଛନ୍ତି। ଚଳିତ ସପ୍ତାହ ଶେଷରେ ଇସ୍ରାଏଲ ସୁରକ୍ଷା କ୍ୟାବିନେଟ୍ ଏହାର ସମୀକ୍ଷା କରିବ ବୋଲି ଜଣାପଡ଼ିଛି। ଏହି ଅଭିଯାନ ପାଇଁ ଇସ୍ରାଏଲ 60,000 ରିଜର୍ଭ ସୈନ୍ୟଙ୍କୁ ଯୋଗଦେବା ଲାଗି ଡାକିଛି। ଇସ୍ରାଏଲ କହିଛି ସେମାନଙ୍କର ଲକ୍ଷ୍ୟ ହେଉଛି ସାମରିକ ଭିତ୍ତିଭୂମିକୁ ନଷ୍ଟ କରି ଏବଂ ଗାଜାର ଜନସଂଖ୍ୟାକୁ ଅଲଗା କରି ହମାସକୁ ଆହୁରି ଦୁର୍ବଳ କରିବା। ରୁଷର ଜଣେ ସାମରିକ ଅଧିକାରୀ କହିଛନ୍ତି 2 ବର୍ଷର ଯୁଦ୍ଧ ପରେ ହମାସ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇଛି। ତେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ କହିଛନ୍ତି ଏହି ଯୋଜନା ଆଞ୍ଚଳିକ ଅସ୍ଥିରତା ସୃଷ୍ଟି କରିବାର ସମ୍ଭାବନା ରହିଛି। ଆନ୍ତର୍ଜାତିକ ରେଡ୍କ୍ରସ୍ କମିଟି ମଧ୍ୟ ଗାଜା ପରିସ୍ଥିତି ଉପରେ ଚିନ୍ତା ପ୍ରକାଶ କରିଛି। ଅନ୍ୟପକ୍ଷରେ କତାର ଏବଂ ଇଜିପ୍ଟ ପକ୍ଷରୁ ପୁଣି ଥରେ ଯୁଦ୍ଧବିରତି ଲାଗି ପ୍ରସ୍ତାବ ଦିଆଯାଇଛି। ଯଦି ଏହା ଗ୍ରହଣ କରାଯାଏ ତାହେଲେ 60-ଦିନିଆ ଯୁଦ୍ଧବିରତି ଲାଗୁ ହେବା ସହ ପ୍ରାୟ ଅଧା ବନ୍ଧକଙ୍କୁ ମୁକ୍ତ କରାଯିବ। ଭାରତ ଏବଂ ୟୁରେସିଆନ୍ ଅର୍ଥନୈତିକ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ପାଇଁ ଏକ ସର୍ତ୍ତାବଳୀରେ ସ୍ୱାକ୍ଷର କରିଛନ୍ତି। ୟୁରେସିଆନ୍ ଅର୍ଥନୈତିକ ସଂଘରେ ଆର୍ମେନିଆ, ବେଲାରୁଷ, କାଜାଖସ୍ତାନ, କିର୍ଗିଜ୍ ଗଣରାଜ୍ୟ ଏବଂ ରୁଷ ସଦସ୍ୟ ଅଛନ୍ତି। ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ ଅଜୟ ଭାଦୁ ଏବଂ ୟୁରେସିଆନ୍ ଅର୍ଥନୈତିକ କମିଶନର ବାଣିଜ୍ୟ ନୀତି ବିଭାଗର ଉପନିର୍ଦ୍ଦେଶକ ମିଖାଇଲ୍ ଚେର୍କାଏଭ୍ ମସ୍କୋରେ ଏହି ସର୍ତ୍ତାବଳୀରେ ସ୍ୱାକ୍ଷର କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି ରପ୍ତାନୀ ବୃଦ୍ଧିକୁ ଅଗ୍ରାଧିକାର ଦେବା ସହ ଏମ୍ଏସ୍ଏମ୍ଇକୁ ସମର୍ଥନ କରିବ। ସୂଚନା ଅନୁଯାୟୀ ଉଭୟ ପକ୍ଷ ମଧ୍ୟରେ 2024 $69 ବିଲିୟନ୍ କାରବାର ହୋଇଥିଲା, ଯାହା 2023 ତୁଳନାରେ 7% ଅଧିକ। ଚୁକ୍ତିନାମା ଚୂଡ଼ାନ୍ତ ହେବା ପରେ ନିବେଶ ବୃଦ୍ଧି ସହ ଉଭୟ ପକ୍ଷ ମଧ୍ୟରେ ଏକ ଦୃଢ଼ ସହଭାଗିତା ସ୍ଥାପନ ହେବ ବୋଲି ଆଶା କରାଯାଉଛି। ପାକିସ୍ତାନ କର୍ତ୍ତୃପକ୍ଷ ଭାରତୀୟ ବିମାନ ପାଇଁ ନିଜର ଆକାଶ ସୀମା ପ୍ରତିବନ୍ଧକକୁ 23 ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବିମାନ କର୍ମଚାରୀଙ୍କୁ ନୋଟିସ୍ ଜାରି କରି ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନ ପାଇଁ ପ୍ରତିବନ୍ଧକକୁ ଆହୁରି 1 ମାସ ବୃଦ୍ଧି କରାଯାଇଥିବା ବିଷୟ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ ଭାରତୀୟ ବିମାନ କମ୍ପାନୀ ଦ୍ୱାରା ପରିଚାଳିତ ବିମାନଗୁଡ଼ିକୁ ପାକିସ୍ତାନର ବାୟୁସୀମା ବ୍ୟବହାର କରିବା ଲାଗି ଅନୁମତି ଦିଆଯିବ ନାହିଁ। ଭାରତର ମାଲିକାନା କିମ୍ବା ଭଡ଼ାରେ ନେଇଥିବା ସାମରିକ ଓ ବେସାମରିକ ବିମାନ ପାଇଁ ମଧ୍ୟ ଏହି ନିଷେଧାଦେଶ ଲାଗୁ ହେବ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉଭୟ ଦେଶ ବାୟୁସୀମା ପ୍ରତିବନ୍ଧକ ଜାରି କରିଥିଲେ। ବିଶ୍ୱ ଶକ୍ତି ଭାବରେ ଭାରତର ପ୍ରତିଷ୍ଠାକୁ ରୁଷ ପ୍ରଶଂସା କରିବା ସହ ଏହାକୁ ବିବିଧ ବୈଦେଶିକ ନୀତି ସହିତ ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତି ବୋଲି ଅଭିହିତ କରିଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଭାରତରେ ଅବସ୍ଥାପିତ ରୁଷ ରାଜଦୂତ ରୋମାନ୍ ବାବୁସ୍କିନ୍ କହିଛନ୍ତି ଭାରତ ଏବଂ ରୁଷ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ କ୍ଷେତ୍ରଗୁଡ଼ିକ ଉପରେ ପ୍ରମୁଖ ସହଯୋଗୀ ଭାବେ ଉଭା ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ ସମ୍ପର୍କ ବିସ୍ତାରିତ ହେବାରେ ଲାଗିଛି ବୋଲି ସେ କହିଛନ୍ତି। ବୁଲ୍ଗେରିଆରେ ଅନୁଷ୍ଠିତ 20 ବର୍ଷରୁ କମ୍ ବିଶ୍ୱ କୁସ୍ତି ଚମ୍ପିୟନ୍ସିପ୍ 2025 ଭାରତୀୟ କୁସ୍ତି ଯୋଦ୍ଧା ତପସ୍ୟା ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଛନ୍ତି। ସେ ମହିଳା 57 କିଲୋଗ୍ରାମ ବର୍ଗର ଫାଇନାଲରେ ନରୱେର ଫେଲିସିଟାସ୍ ଡେମୋଜେଭାଙ୍କୁ 5-2 ପରାସ୍ତ କରିଛନ୍ତି। ଲିଗ୍ ମ୍ୟାଚ୍ରେ ତପସ୍ୟା ଡୋଲଜେନ୍ ସିଙ୍ଗେଭାକୁ 6-0, କ୍ୱାର୍ଟର ଫାଇନାଲରେ ଫ୍ରାନ୍ସର ରୋମାଇସା ଏଲ୍ ଖାରବିଙ୍କୁ 9-0, ସେମିଫାଇନାଲରେ ଜାପାନର ସୋଓକା ଉଚିଡାଙ୍କୁ 4-3 ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିଲେ। ମହିଳା 68 କିଲୋଗ୍ରାମ ବର୍ଗରେ ଭାରତର ସୃଷ୍ଟି ଫାଇନାଲରେ ଜାପାନର ହୋସିନୋଙ୍କଠାରୁ ପରାସ୍ତ ହୋଇଛନ୍ତି। ଜଳନ୍ଧରରେ ଅନୁଷ୍ଠିତ 5ଦଶ ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚମ୍ପିୟନ୍ସିପ୍ର ସେମିଫାଇନାଲରେ ହରିୟାଣା, ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ପଞ୍ଜାବ କ୍ୱାର୍ଟର ଫାଇନାଲ୍ସରେ ବିଜୟ ଲାଭ କରି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ହରିୟାଣା 3-2 କର୍ଣ୍ଣାଟକକୁ ପରାସ୍ତ କରିଥିବା ବେଳେ ଉତ୍ତରପ୍ରଦେଶ ମଧ୍ୟପ୍ରଦେଶକୁ 2-1, ଓଡ଼ିଶା ମଣିପୁରକୁ 9-0 ଓ ପଞ୍ଜାବ ଝାଡ଼ଖଣ୍ଡକୁ 4-1 ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ହକି ଇଣ୍ଡିଆ ଆଗାମୀ ପୁରୁଷ ଏସୀୟ କପ୍ ପାଇଁ 18 ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିହାର ଓ ପଶ୍ଚିମବଙ୍ଗରେ ଆସନ୍ତାକାଲି 18,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ମସ୍କୋରେ ଅନୁଷ୍ଠିତ ହେବ ଭାରତ ରୁଷ ବୈଦେଶିକ ମନ୍ତ୍ରୀ ବୈଠକ। ଦୀପାବଳି ଓ ଛଟ୍ ପର୍ବ ଅବସରରେ 12,000 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ସୂଚନା ଦେଲେ ରେଳମନ୍ତ୍ରୀ। ଗାଜା ସହରକୁ ଦଖଲ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଯୋଜନା କରିଥିବା ଇସ୍ରାଏଲ ସେନାର ଘୋଷଣା ଏବଂ 20 ବର୍ଷରୁ କମ୍ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ କୁସ୍ତିଯୋଦ୍ଧା ତପସ୍ୟା। ସମ୍ବାଦ ଶେଷ ହେଲା।